¿Cuándo? ¿Desde cuándo?
¿Aló? ମୁଁ ବିର୍ସାନଗର ରୁ କହୁଥିଲି ସିମି ଗାଗରାଇ। ଆମର ନାଳ ଜମି ଯାଉଛି ସବୁ, ସେଇଠି ନାଳ ଡ୍ରେନରେ ସବୁ ଅଡିଆ ପକେଇକିନା ନାଳ ଜାମ କରିଦଉଛନ୍ତି। ଆଉ ସେଇ ହଁ ଡିଏମସି ବି ଆସିକି ସେ ନାଳଟାକୁ ସଫା କରୁନାହିଁ, ଘର ଭିତରକୁ ପାଣି ପଶି ଯାଉଛି, ଆମେ ସବୁ ଅସୁବିଧା ହେଇଯାଉଛୁ। ଘର ଭିତରକୁ ପୋକ ଜୋକ ସବୁ ପଶି ଆସୁଛନ୍ତି, ରାତି ଅଧର ପାଣି ପଶି ଯାଉଛି, ଆମେ ଶୋଇଲା ବେଳକୁ ବି ଅସୁବିଧା ହଉଛୁ। ଆଉ ହଁ ହଠାତ୍ ବର୍ଷା ଆସିଯାଉଛି, ରାତି ଅଧରେ ଆସିଲା ମାନେ ତ ଆମେ ହଇରାଣ ହେଇଯାଉଛୁ। ଡ୍ରେନ୍ ସଫା ଯଦି ହେଇଯାଆନ୍ତା ଆମର ଟିକେ ସୁବିଧା ହୁଅନ୍ତା। ଆଉ ଏତିକି କହିକି ରଖୁଛି ଆଉ, ଡ୍ରେନ୍ଟା ଟିକେ ସଫା ହେଇଯାଉ।